ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ରାଜ୍ୟରେ ଗତ 10 ବର୍ଷ ମଧ୍ୟରେ ପାନ ମସଲା, ଗୁଟ୍ଖା ଓ ତମାଖୁ ଆଦି ମାଦକ ଦ୍ରବ୍ୟରୁ 6,595,55,00,000 ଟଙ୍କାର ଟିକସ ଆଦାୟ ହୋଇଛି ବୋଲି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରାକୃତିକ ସମ୍ପଦ ଉପଯୋଗ ମାଧ୍ୟମରେ ଅକ୍ଷୟ ଶକ୍ତି ଉତ୍ସକୁ ବିକଶିତ କରାଯାଉଛି ବୋଲି କହିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ବିଧାନସଭାରେ ଆଜି ଅନୁମୋଦିତ ହେଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଖର୍ଚ୍ଚ ଦାବି ଏବଂ ହୋଲି ପର୍ବ ଅବସରରେ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଚଳାଚଳ କରିବ 3 ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍। ବିସ୍ତୃତ ସମ୍ବାଦ, ରାଜ୍ୟରେ ଗତ 10 ବର୍ଷ ମଧ୍ୟରେ ପାନ ମସଲା, ଗୁଟ୍ଖା ଓ ତମାଖୁ ଆଦି ମାଦକ ଦ୍ରବ୍ୟରୁ 6,595,55,00,000 ଟଙ୍କାର ଟିକସ ଆଦାୟ ହୋଇଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଉତ୍ତର ରଖିଛନ୍ତି। ସଦସ୍ୟ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, କ୍ରମାଗତ ଭାବେ ବାର୍ଷିକ ଏ ବାବଦରେ ଟିକସ ଆଦାୟ ବୃଦ୍ଧି ପାଇଛି। କେବଳ 2024-25 ବର୍ଷରେ ଏ ବାବଦରେ 1,047 କୋଟି ଟଙ୍କାର ଟିକସ ଆଦାୟ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି। ରାଜ୍ୟରେ ଥିବା ପ୍ରାକୃତିକ ସମ୍ପଦକୁ ସଦୁପଯୋଗ କରି ଅକ୍ଷୟ ଶକ୍ତିର ଉତ୍ସକୁ ବିକଶିତ କରାଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। 1,000 ମେଗାୱାଟ କ୍ଷମତା ବିଶିଷ୍ଟ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ପିଏସ୍ପି ନେଇ ଆଜି ଅନୁଷ୍ଠିତ ଏକ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଏହା କହିଛନ୍ତି। ସବୁଜ ଶକ୍ତିର ବ୍ୟବହାର ଓ ଉତ୍ପାଦନ ପାଇଁ ଓଡ଼ିଶା ପ୍ରତିଶ୍ରତିବଦ୍ଧ। ଅକ୍ଷୟ ଶକ୍ତିରେ ପିଏସ୍ପିର ଗୁରୁତ୍ୱ ସ୍ୱତନ୍ତ୍ର ବୋଲି ସେ ଉଲ୍ଲେଖ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ 45 ସ୍ଥାନକୁ ଏହି ପିଏସ୍ପି ପ୍ରକଳ୍ପ କରିବା ପାଇଁ ଚିହ୍ନଟ କରାଯାଇଥିବା ବେଳେ ଏଥିମଧ୍ୟରୁ 10 ପ୍ରକଳ୍ପ ସରକାରୀ ସ୍ତରରେ ବିଭିନ୍ନ ପିଏସ୍ୟୁମାନଙ୍କ ଦ୍ୱାରା ପ୍ରତିଷ୍ଠା କରାଯିବା ପାଇଁ ଯୋଜନା ରହିଛି। ସେହିପରି ଏସବୁର ବିକାଶ କରିବା ପାଇଁ ପ୍ରଥମେ ଆବେଦନ କରିଥିବା କମ୍ପାନୀଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ଏହା ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଗତ ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ରେ ତେଲେଙ୍ଗାନାର ସଙ୍ଗମ ପାୱାର ପ୍ରକଳ୍ପ କମ୍ପାନୀ ଏବଂ ରାଜ୍ୟ ସରକାରଙ୍କ ସହ ପିଏସ୍ପି ପ୍ରକଳ୍ପ କରିବା ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ ଦେବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। 30,68,00,000 ଉର୍ଦ୍ଧ ଅଣସଂଗଠିତ ଶ୍ରମଜୀବୀ ଇ ଶ୍ରମ ପୋର୍ଟାଲ ମାଧ୍ୟମରେ ପଞ୍ଜିକୃତ ହୋଇସାରିଛନ୍ତି। କେନ୍ଦ୍ର ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ସୁଶ୍ରୀ ଶୋଭା କରନ୍ଦଲାଜେ ଆଜି ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ପଞ୍ଜିକୃତ ଶ୍ରମିକଙ୍କ ମଧ୍ୟରେ 53% ମହିଳା ଅନ୍ତର୍ଭୁକ୍ତ। ଶ୍ରମ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରାଳୟ ଏବଂ ବିଭାଗର ଯୋଜନାଗୁଡ଼ିକୁ ଇ ଶ୍ରମ ପୋର୍ଟାଲରେ ସାମିଲ କରାଯାଇଛି। ସେଗୁଡ଼ିକ ମଧ୍ୟରେ ପିଏମ୍ ସ୍ୱନିଧି, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଏବଂ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଆଦି ଅନ୍ତର୍ଭୁକ୍ତ। ସୂଚନାଯୋଗ୍ୟ, ଦେଶରେ ଅଣସଂଗଠିତ କ୍ଷେତ୍ର ପାଇଁ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ନେଇ ଏକ ଜାତୀୟ ଡାଟାବେସ୍ ପ୍ରସ୍ତୁତ କରିବା ଲକ୍ଷ୍ୟରେ 2021 ଇ ଶ୍ରମ ପୋର୍ଟାଲକୁ କାର୍ଯ୍ୟକାରୀ କରାଯାଇଥିଲା। ରେଳ ସଂଶୋଧନ ବିଲ୍ 2024 ଆଜି ରାଜ୍ୟସଭାରେ ଆଗତ ହୋଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ବିଲ୍କୁ ଆଗତ କରି କହିଛନ୍ତି, ଭାରତୀୟ ରେଳ ବୋର୍ଡ ଅଧିନିୟମ 1905 ସମସ୍ତ ବ୍ୟବସ୍ଥାକୁ ରେଳବାଇ ଆଇନ 1999 ଅନ୍ତର୍ଭୁକ୍ତ କରିବା ନେଇ ଏଥିରେ ପ୍ରସ୍ତାବ ରହିଛି। ରେଳବାଇ ବୋର୍ଡର କ୍ଷମତା ବୃଦ୍ଧି କରିବା ସହିତ ସଂସ୍ଥାର କାର୍ଯ୍ୟକାରିତା ଏବଂ ସ୍ୱାଧୀନତାରେ ଉନ୍ନତି ଆଣିବା ଏହି ସଂଶୋଧନ ଆଇନର ଉଦ୍ଦେଶ୍ୟ। ସୂଚନାଯୋଗ୍ୟ, ରେଳବାଇ ସଂଶୋଧନ 2024 ଲୋକସଭାରେ ଅନୁମୋଦିତ ହୋଇସାରିଛି। ରାଜ୍ୟରେ ଅନୁପ୍ରବେଶକାରୀଙ୍କ ଉପରେ କଡ଼ା ନଜର ରଖାଯାଇଛି। ଚିହ୍ନଟ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ରାଇମ୍ବ୍ରାଞ୍ଚ ସ୍ୱତନ୍ତ୍ର ଟାସ୍କଫୋର୍ସ ଡିଆଇଜି ପିନାକ ମିଶ୍ର କହିଛନ୍ତି। ଏନେଇ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ୱର ରେଳ ଷ୍ଟେସନରେ ଗତକାଲି 10 ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ପୁଲିସ୍ ଗିରଫ କରିବା ପରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ବିଧାନସଭାରେ ଆଜି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଖର୍ଚ୍ଚ ଦାବି ପାରିତ ହୋଇଛି। ବିରୋଧୀ ବିଜେଡି ଏବଂ କଂଗ୍ରେସ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିଭାଗର 36,42,000 ଟଙ୍କାର ଖର୍ଚ୍ଚ ଦାବି ଅନୁମୋଦିତ ହୋଇଛି। ପ୍ରଥମାର୍ଥ ପରି ଦ୍ୱିତୀୟାର୍ଥରେ ମଧ୍ୟ ବିରୋଧୀ ସଦସ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। ବାଚସ୍ପତି ସୁରମା ପାଢ଼ୀ ତିନୋଟି ପର୍ଯ୍ୟାୟରେ ଗୃହକୁ ମୁଲତବୀ ରଖିଥିଲେ। ଗୃହ ସୁପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ, ତେବେ ସେଥିରୁ କୌଣସି ନିଷ୍କର୍ଷ ବାହାରି ପାରିନଥିଲା। ବିଭାଗୀୟ ଖର୍ଚ୍ଚ ଦାବି ଆଲୋଚନାରେ ବିରୋଧୀ ସଦସ୍ୟମାନେ ଅଂଶଗ୍ରହଣ କରିନଥିଲେ। ଶାସକ ଦଳ ପକ୍ଷରୁ ସନାତନ ବିଜୁଳି, ସଂଜଳି ମୁର୍ମୁ, ଜଲେନ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଖର୍ଚ୍ଚ ଦାବିକୁ ସମର୍ଥନ କରିଥିଲେ। ବିଭାଗୀୟ ମନ୍ତ୍ରୀ ଆଲୋଚନାର ଉତ୍ତର ରଖିଥିଲେ। ଏହାପରେ ଖର୍ଚ୍ଚ ଦାବି ଗୃହରେ ପାରିତ ହୋଇଥିଲା। ଏହାପରେ ବାଚସ୍ପତି ଆସନ୍ତାକାଲି ପୂର୍ବାହ୍ନ 10:30 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କଂଗ୍ରେସର ବିଧାୟକମାନେ ଗୃହ ବାହାରେ ଧାରଣା ଦେବା ସହିତ ମହିଳା ନିର୍ଯାତନା ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଆଦି ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଥିଲେ। ତେବେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ। ଦିବଂଗତ ନେତାଙ୍କ ବିୟୋଗରେ ସଦସ୍ୟମାନେ 1 ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ। ହଟ୍ଟଗୋଳ ପାଇଁ ଗୃହକାର୍ଯ୍ୟ ଅଚଳ ହେବାରୁ ବାଚସ୍ପତି ସୁରମା ପାଢ଼ୀ 12:09 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଏହାପରେ ପୁନର୍ବାର ଗୃହକୁ ଦିନ ଗୋଟାଏ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ଗଜପତି ଜିଲ୍ଲା ଗୁମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ବିଜୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନଶୁଣାଣିରେ 71 ଅଭିଯୋଗପତ୍ରର ଶୁଣାଣି ହୋଇଥିଲା। ସେହିପରି ଦେବଗଡ଼ ଜିଲ୍ଲା ତିଲେଇପଣି ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁଙ୍କ ଉପସ୍ଥିତିରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ଏଥିରେ 19 ଅଭିଯୋଗର ଶୁଣାଣି କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ଅନୁଷ୍ଠିତ ଯୁଗ୍ମ ଶୁଣାଣିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତିରେ 52 ପଞ୍ଜୀକୃତ ଅଭିଯୋଗର ଶୁଣାଣି ହୋଇଛି। ହୋଲି ପର୍ବରେ ଯାତ୍ରୀ ଭିଡ଼ଙ୍କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ 3 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ 3 ହୋଲି ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱର ଚେଲ୍ଲାପଲ୍ଲୀ, ପୁରୀ କୋଲକାତା ଏବଂ ବିଶାଖାପାଟଣା ବେଙ୍ଗାଲୁରୁରୁ ଚଳାଚଳ କରିବା ପାଇଁ ନିଷ୍ପତ୍ତି ହୋଇଛି। ଐତିହାସିକ କଟକ ସହରରେ ଦୋଳଯାତ୍ରା ଆରମ୍ଭ ହୋଇଛି। ଦୋଳ ଦଶମୀରୁ ଏହି ଯାତ୍ରା ଆରମ୍ଭ ହୋଇ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟସୂଚୀ ରହିଛି। ଠାକୁରଙ୍କୁ ସୁସଜ୍ଜିତ ବିମାନରେ ବସାଇ ସହରର ବିଭିନ୍ନ ସାହିରେ ପରିକ୍ରମା କରାଯାଉଛି। ଚଳିତଥର ସହରର 30 ସ୍ଥାନରେ ମେଳଣ ଅନୁଷ୍ଠିତ ହେବ ବୋଲି ବାସ୍ତରୀ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ କୁହାଯାଇଛି। ଏହିସବୁ ମେଳଣସ୍ଥଳୀରେ କମିଶନରେଟ୍ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ଏବଂ ମହିଳା ଶିଶୁ ବିକାଶ ବିଭାଗ ପକ୍ଷରୁ ବେଟି ବଚାଓ ବେଟି ପଢ଼ାଓର 10 ପୂର୍ତ୍ତି କାର୍ଯ୍ୟକ୍ରମର ଉଦ୍ଯାପନୀ ଦିବସ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଯୋଗଦେଇ ନାରୀଙ୍କ ପ୍ରଗତି, ସଶକ୍ତିକରଣ ଏବଂ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତ ଡିଗ୍ରୀ ମହାବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ରେ ବାଲେଶ୍ୱର ଆଦର୍ଶ ଦଳ ବିଜୟ ହୋଇଛି। ବିଜୟୀ ଦଳ ୟୁନିୟନ୍ ସ୍ପୋର୍ଟସ୍ ଦଳକୁ ହରାଇ ଚମ୍ପିୟନ୍ ହୋଇଛି। ଏହି ଉଦ୍ଯାପନୀ ଦିବସରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଯୋଗଦେଇ ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ରାଜ୍ୟରେ ଗତ 10 ମଧ୍ୟରେ ପାନ ମସଲା, ଗୁଟ୍କା ଓ ତମାଖୁ ଆଦି ମାଦକ ଦ୍ରବ୍ୟରୁ 6,595,55,00,000 ଟଙ୍କାର ଟିକସ ଆଦାୟ ହୋଇଛି ବୋଲି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରାକୃତିକ ସମ୍ପଦ ଉପଯୋଗ ମାଧ୍ୟମରେ ଅକ୍ଷୟ ଶକ୍ତି ଉତ୍ସକୁ ବିକଶିତ କରାଯାଉଛି ବୋଲି କହିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ବିଧାନସଭାରେ ଆଜି ଅନୁମୋଦିତ ହେଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଖର୍ଚ୍ଚ ଦାବି ଏବଂ ହୋଲି ପର୍ବ ଅବସରରେ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଚଳାଚଳ କରିବ 3 ସ୍ୱତନ୍ତ୍ର ଟ୍ରେନ୍। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।